ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ୱେଚ୍ଛାସେବୀମାନେ ରାଷ୍ଟ୍ରସେବା ସହିତ ସମାଜକୁ ସଶକ୍ତ କରିବା ଦିଗରେ ସମ୍ପୂର୍ଣ୍ଣ ସମର୍ପିତ, କହିଲେ ପ୍ରଧାନମନ୍ତ୍ରୀ। ରେପୋ ରେଟ୍କୁ 5.5%ରେ ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଜଗଜ୍ଜନନୀ ମା ଦୁର୍ଗାଙ୍କର ଦଶମୀ ପୂଜା ଓ ମଣ୍ଡପଗୁଡ଼ିକରେ ନବମୀ ପୂଜା ଅନୁଷ୍ଠିତ। ସ୍ୱେଚ୍ଛାକୃତ ରକ୍ତଦାନ ପ୍ରୋତ୍ସାହନ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ରାଷ୍ଟ୍ରସେବା ସହିତ ସମାଜକୁ ସଶକ୍ତ କରିବା ଦିଗରେ ଅକ୍ଲାନ୍ତ ପରିଶ୍ରମ କରି ଦେଶସେବାରେ ସମ୍ପୂର୍ଣ୍ଣ ସମର୍ପିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆର୍ଏସ୍ଏସ୍ର ଶତବାର୍ଷିକୀ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି,
ଜିସ୍ ତରହ ଏକ ନଦୀ କଇ ଧାରାଓ ମେ ଖୁଦକୁ ପ୍ରକଟ କରତି ହେ, ହର ଧାରା ଅଲଗ ଅଲଗ କ୍ଷେତ୍ରକୁ ପୋଷିତ କରତି ହେ, संघ की यात्रा भी ऐसी ही है। संघ के अलग अलग संगठन भी जीवन के हर पक्ष से जुड़कर राष्ट्र की सेवा करते हैं। शिक्षा हो, कृषि हो, समाज कल्याण हो, आदिवासी कल्याण हो, महिला सशक्तिकरण हो, कला और विज्ञान का क्षेत्र हो, श्रमिक भाई बहनों, समाज जीवन के ऐसे कई क्षेत्रों में संघ निरंतर कार्य कर रहा है।
ଶ୍ରୀ ମୋଦି କହିଛନ୍ତି, 100 ବର୍ଷ ପୂର୍ବେ ଏହି ମହାନ ଦିବସରେ ଏକ ସଂଗଠନ ଭାବେ ଆର୍ଏସ୍ଏସ୍ର ପ୍ରତିଷ୍ଠା କେବଳ ଏକ ସଂଯୋଗ ନଥିଲା, ବରଂ ଏହା ହଜାର ହଜାର ବର୍ଷ ଧରି ଚାଲୁଥିବା ଏକ ପରମ୍ପରାର ପୁନରୁତ୍ଥାନ ଥିଲା। ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ଆର୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ମଧ୍ୟ 1963 ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରି ଗର୍ବର ସହ ପଦଯାତ୍ରା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଆର୍ଏସ୍ଏସ୍ର ଅବଦାନ ଆଧାରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, ଆର୍ଏସ୍ଏସ୍ ଲୋକଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣ ଏବଂ ସାଂସ୍କୃତିକ ସଚେତନତାର ଭାବନାକୁ ପ୍ରଜ୍ୱଳିତ କରୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.8%କୁ ସଂଶୋଧନ କରିଛି। ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍କୀତି 2.6%ରେ ରହିବା ନେଇ ଅନୁମାନ କରିଛି, ଯାହା ପୂର୍ବ ଆକଳନ ତୁଳନାରେ କମ୍ ରହିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ 2025-26 ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର 6.5% ଏବଂ ମୁଦ୍ରାସ୍କୀତି 3.1% ହେବ ବୋଲି ପୂର୍ବାନୁମାନ କରିଥିଲା। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ମୁମ୍ବାଇରେ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ଦ୍ୱିମାସିକ ନୀତି ଘୋଷଣା କରିଛନ୍ତି। ଆର୍ବିଆଇ ଏହାର ରେପୋରେଟ୍ ବା ସୁଧହାରକୁ 5.5%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା କେନ୍ଦ୍ର ସରକାର ବିଶ୍ୱସ୍ତରୀୟ ସହଭାଗିତା କ୍ଷେତ୍ରରେ ଭାରତର ସ୍ଥିତିକୁ ମଜବୁତ କରିପାରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱସ୍ତରରେ ଭାରତର ସମ୍ପର୍କର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ବୈଦେଶିକ ବ୍ୟାପାର କ୍ଷେତ୍ରରେ ଦେଶକୁ ଏକ ପ୍ରଭାବଶାଳୀ ଶକ୍ତି ରୂପରେ ପ୍ରତିପାଦିତ କରିଛି। ବିଶ୍ୱର ଦକ୍ଷିଣାର୍ଦ୍ଧର ରାଷ୍ଟ୍ରଗୁଡ଼ିକ ପ୍ରତି ଭାରତର ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତା ଏକ ବିକାଶଶୀଳ ରାଷ୍ଟ୍ର ଭାବେ ପୃଥିବୀରେ ଏକ ବହୁଧ୍ରୁବୀୟ ବଳିଷ୍ଠ ପ୍ରତିନିଧିତ୍ୱର କାର୍ଯ୍ୟ ସମ୍ପାଦନ କରୁଛି। ଏହି ଚିନ୍ତାଧାରାରେ ଭାରତର ଅଧ୍ୟକ୍ଷତାରେ G20ରେ ଆଫ୍ରିକୀୟ ସଂଘକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଏବଂ COVID-19 ମହାମାରୀ ସମୟରେ ଭାରତର ପ୍ରତିଷେଧକ ଟିକା ମୈତ୍ରୀରେ ପ୍ରତିଫଳିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
ଭାରତ କେ ଅଲଗ ଅଲଗ ରାଜ୍ୟ ମେ ହୁଇ G20 କି 200 ସେ ଅଧିକ ବୈଠକୋ ମେ ହମନେ ଗ୍ଲୋବାଲ ସାଉଥ କି ପ୍ରାଥମିକତାଓଂ କୋ ପ୍ରମୁଖତା ଦି। ଇସକା ନତିଜା ରହା କି ନ୍ୟୁ ଦିଲ୍ଲୀ ଲିଡର୍ସ ଡିକ୍ଲାରେସନ ମେ ଗ୍ଲୋବାଲ ସାଉଥ କେ ବିଷୟୋଁ ପର ହମେ ସବକି ସହମତି ହାସିଲ କରନେ ମେ କାମିୟାବି ମିଲି।
ଭାରତର ବହୁପାକ୍ଷିକ ସମ୍ପର୍କର ମୂଳରେ ଜାତୀୟ ସ୍ୱାର୍ଥ ଏବଂ ରଣନୀତିର ସ୍ୱାୟତ୍ତତାର ସିଦ୍ଧାନ୍ତ ରହିଛି। ବ୍ରିକ୍ସ, କ୍ୱାଡ଼ ଏବଂ ଏସ୍ସିଓ ଭଳି ଫୋରମରେ ବିଶ୍ୱସ୍ତରରେ ଭାରତର ଯୋଗଦାନ ଏହାକୁ ପ୍ରତିଫଳିତ କରୁଛି। ବ୍ରିକ୍ସ ସହିତ ବିଶ୍ୱସ୍ତରୀୟ ସମ୍ପର୍କକୁ ସୁଦୃଢ଼ କରିବା କ୍ୱାଡ୍ ସହିତ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗକୁ ଆଗକୁ ବଢ଼ାଇବା ଏବଂ ଏସ୍ସିଓ ମାଧ୍ୟମରେ ଆତଙ୍କବାଦ ନିରୋଧ ପ୍ରୟାସକୁ ଭାରତ ତା'ର ପ୍ରତିବଦ୍ଧତାକୁ ବିଶ୍ୱସ୍ତରରେ ପ୍ରତିପାଦିତ କରିପାରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବିଭିନ୍ନ ରାଷ୍ଟ୍ରକୁ ଗସ୍ତ ଦ୍ୱାରା ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ମିଳିଛି ଏବଂ ସେହିସବୁ ରାଷ୍ଟ୍ର ସହିତ ଦେଶ ସହଭାଗିତାକୁ ମଜବୁତ କରିଛି। ଆନ୍ତର୍ଜାତିକ ବ୍ୟାପାର ବିଶେଷଜ୍ଞ ପ୍ରଫେସର ଚିନ୍ତାମଣି ମହାପାତ୍ର କହିଛନ୍ତି, ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ କେବଳ ଅଂଶୀଦାର ଭାବରେ ନୁହେଁ, ବରଂ ବହୁପାକ୍ଷିକ ସମ୍ପର୍କରେ ପରିଚାଳକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମହେଶ୍ୱର ସାହୁ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଦ୍ୟାଶକ୍ତି ଜଗଦ୍ଧାତ୍ରୀ ଜଗଜ୍ଜନନୀ ମା ଦୁର୍ଗାଙ୍କର ଶକ୍ତିପୀଠଗୁଡ଼ିକରେ ଆଜି ଦଶମୀ ପୂଜା ଚାଲିଛି। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପୂଜା ମଣ୍ଡପଗୁଡ଼ିକରେ ମହାନବମୀ ପୂଜା ଏବଂ ହୋମଯଜ୍ଞ ଚାଲିଛି। ଶରତ କାଳକୁ ଦେବୀଙ୍କ ଆବାହନ ସମୟ ଭାବେ ଅଭିହିତ କରାଯାଇ ଷୋଡ଼ଶ ଦିନାତ୍ମକ ନବରାତ୍ରୀ ଓ ତ୍ରିଦିନାତ୍ମକ ପୂଜା ଉତ୍ସବର ଅବତାରଣା କରାଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ମା' ବିମଳାଙ୍କର ଆଜି ବିଶ୍ରାମ ପୂଜା ହେଉଛି। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ। ଅବକାଶ ନୀତି ପରେ ଚନ୍ଦନ ଲାଗି କରାଯାଇ ନୂଆ ଲୁଗା ସମେତ 32 ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାରରେ ସୁନାବେଶ ଅନୁଷ୍ଠିତ ହେବ। ସକାଳ ଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବାର ନୀତି ରହିଛି। ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ ହୋଇ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶ୍ରୀମଦନମୋହନ ଶ୍ରୀରାମ ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠସ୍ଥିତ ମହାକଳାକୁ ବିଜେ କରିବେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ସମେତ 95 ସ୍ଥାନରେ ମୃଣ୍ମୟୀ ଦେବୀଙ୍କର ପୂଜାର୍ଚ୍ଚନା ଚାଲିଛି। ନୟାଗଡ଼, ଭାପୁର, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁର, ଦଶପଲ୍ଲା, ଗଣିଆ, ନୂଆଗାଁ ବ୍ଲକରେ ମା'ଙ୍କର ମହାନବମୀ ପୂଜା ଜାକଚମକରେ ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ମା' ଜୟଦୁର୍ଗା ଆଜି ଦଶଭୁଜା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମୃଣ୍ମୟୀ ପୂଜା ମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ନୀତିକାନ୍ତି ସହ ମହାନବମୀ ପାଳନ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ମା' ଜଗଜ୍ଜନନୀଙ୍କୁ ସିଦ୍ଧିଦାତ୍ରୀ ରୂପେ ପୂଜା କରାଯାଉଛି। ପରମ୍ପରା ଅନୁଯାୟୀ ଆଜି ନବକୁମାରୀଙ୍କ ପୂଜା କରିବା ଦ୍ୱାରା ସିଦ୍ଧିପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଖମ୍ବେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ କଳାଧଳା ଛତ୍ର ଧରି ଚେପଟା ଢୋଲ ଉପରେ ନୃତ୍ୟ କରୁଥିବା ମହାବଳୀକୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି। ପାଟଣାଗଡ଼ର ଆରାଧ୍ୟ ଦେବୀ ମା' ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ବୟଲ ଯାତ୍ରା ସମ୍ପୂର୍ଣ୍ଣ ହୋଇଛି। ମା' ପାଟଣେଶ୍ୱରୀ ବରୁଆ ଦେହରେ ବିଜେ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ସମ୍ବଲେଶ୍ୱରୀ ମନ୍ଦିରକୁ ଯାଇ ମା' ଙ୍କ ସହିତ ଭେଟ ହେବା ପରେ ଗଡ଼ ଭିତରେ ପୋତା ଯାଇଥିବା ଅଷ୍ଟମଲ୍ଲଙ୍କୁ ଖଣ୍ଡା ପ୍ରହାର କରିଥିଲେ। ଏହାକୁ ଖପର ଚୁପା କୁହାଯାଏ। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା, ରକ୍ତ ସଂଗୃହୀତ କେନ୍ଦ୍ରଗୁଡ଼ିକ ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ଏବଂ ଜାତୀୟ ରକ୍ତ ନୀତିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଉଛି। ରକ୍ତଦାନ ମହତଦାନ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆଜି ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଏବଂ ବୁଦ୍ଧିମତାକୁ ସମ୍ମାନ ପ୍ରଦର୍ଶନ ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର 1ରେ ସମଗ୍ର ବିଶ୍ୱରେ ଏହି ଦିବସ ଆଜି ପାଳନ କରାଯାଇଥାଏ। ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ କାର୍ଯ୍ୟକୁ ପରିଚାଳିତ କରୁଥିବା ବୟସ୍କ ବ୍ୟକ୍ତି, ଆମର ଆକାଂକ୍ଷା, ଆମର ମଙ୍ଗଳ ଏବଂ ଆମର ଅଧିକାର ଚଳିତ ବର୍ଷର ବାର୍ତ୍ତା ରହିଛି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ସଭାପତିତ୍ୱରେ ବାନୁଆଗୁଡ଼ା ପଞ୍ଚାୟତ ପରିସରରେ ମା' ପେଣ୍ଢାଣୀ ସଂକଳ୍ପ ବିକାଶ ପରିଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧି ଯୋଗଦେଇ ଏହି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। କୋରାପୁଟର 180 ବାଟାଲିୟନ ବିଏସ୍ଏଫ୍ ପ୍ରତିଷ୍ଠା ଦିବସ ଅବସରରେ କୋରାପୁଟ ମୁଖ୍ୟାଳୟଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରୁ 40 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିଭ୍ରମଣର ସମୟରେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ସକାଳ 8ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ନନ୍ଦନକାନନ ବୁଲି ଦେଖିପାରିବେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ସୂଚନା ମିଳିଛି। ଏହାର ପ୍ରଭାବରେ ଆଜିଠାରୁ 4 ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ୱେଚ୍ଛାସେବୀମାନେ ରାଷ୍ଟ୍ରସେବା ସହିତ ସମାଜକୁ ସଶକ୍ତ କରିବା ଦିଗରେ ସମ୍ପୂର୍ଣ୍ଣ ସମର୍ପିତ କହିଲେ ପ୍ରଧାନମନ୍ତ୍ରୀ। ରେପୋ ରେଟ୍କୁ 5.5% ଅପରିବର୍ତ୍ତିତ ଅକ୍ଷୁଣ୍ଣ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଜଗତଜନନୀ ମା ଦୁର୍ଗାଙ୍କର ଦଶମୀ ପୂଜା ଓ ମଣ୍ଡପଗୁଡ଼ିକରେ ନବମୀ ପୂଜା ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।